ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଜୁହାର। ପହିଲା ମୁଖ୍ୟ ଖବର। ସମ୍ବଲପୁର ଚିପିଲିମାଠାରେ 100 କୋଟି ଟଙ୍କା ଖର୍ଚ୍ଚାତି କରାଯିବା ମାଛ ଚାଷ ପ୍ରକଳ୍ପ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। କୁଚିଣ୍ଡା ଇଲାକାର ବିକାଶ ଲାଗି 100 କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର କଲେ ଶିଳାନ୍ୟାସ ଆର ଉଦ୍ଘାଟନ। ଅପରେସନ୍ ସିନ୍ଦୁର ହେଉଛେ ଭାରତୀୟ ସେନାର ସାହସ ଆର ନାରୀ ସମ୍ମାନର ପ୍ରତୀକ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ଶିଳ୍ପ ତାଲିମ ଲାଗି ବିଶ୍ୱସ୍ତରୀୟ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନା କରବାର୍କେ ଓଏମ୍ସିର ପ୍ରତିଷ୍ଠା ଦିବସ ଦି ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ। ଆଉର ଡେଙ୍ଗୁ ରୋଗ ବାବଦେ ଲୋକ ସଚେତନ କରବାର୍ ଲାଗି ଆଜି ପାଳନ କରାଯାଉଛେ ଜାତୀୟ ଡେଙ୍ଗୁ ଦିବସ। ଏଥର ପୁରା ଖବର। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଜି ନିଜର ନିର୍ବାଚନ ମଣ୍ଡଳୀର ଭିନ୍ ଭିନ୍ ଇଲାକା ଗସ୍ତ କରି କାର୍ଯ୍ୟକ୍ରମମାନଙ୍କେ ଯୋଗ ଦେଇଛନ୍। ସକାଳ ବେଳା ସମ୍ବଲପୁର ପାଖର ଚିପିଲମା ଓଟି କୃଷି ମହାବିଦ୍ୟାଳୟଠାରେ ସଭାଗୃହ ଉଦ୍ଘାଟନ କରିକରି ଏହି ଶିକ୍ଷାନୁଷ୍ଠାନ 60 ବର୍ଷ ନୂଆତକା ହେଲା ମେଧାବୀ ଛାତ୍ରଛାତ୍ରୀ ତିଆରି କରିକରି ରାଜ୍ୟକେ ଗର୍ବିତ କରିଛେ ବୋଲି କହିଛନ୍। ଚିପିଲମା କ୍ୟାମ୍ପସର ଭିଭିଭୂମିକୁ ଆହୁରି ବରକସ କରବାର ଲାଗି ରାଜ୍ୟ ସରକାର 80 କୋଟି ଟଙ୍କା ବ୍ୟବସ୍ଥା କରିଛନ୍ ବୋଲି ଶ୍ରୀ ପ୍ରଧାନ କହିଛନ୍। ସେନ୍ତା କେନ୍ଦ୍ର ସରକାର ଚିପିଲମାଠାରେ 100 କୋଟି ଟଙ୍କା ଖର୍ଚ୍ଚା କରିକରି ଅତ୍ୟାଧୁନିକ ମତ୍ସ୍ୟ ପ୍ରକ୍ରିୟାକରଣ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍।
ପୁନଃନିର୍ମାଣର କାମ ଏହାକୁ ଶ୍ରୀମନ୍ତ କରିବାର ଆପଣମାନେ ଦାୟିତ୍ୱ ନେଲେ। ବୋଧେ ଓୟୁଟି ଚିପ୍ଲିମା କ୍ୟାମ୍ପସର ଏକକାଳୀନ ପରିବୃଦ୍ଧି ବୋଧେ ହେବା ଦିନରୁ କେବେ ଏତେ ମାତ୍ରାରେ ହୋଇନଥିଲା। ଏଇଟା ଗୋଟିଏ ବଡ଼ ଉପଲବ୍ଧି, ଇଏ ଆରମ୍ଭ ହେଲା ମାତ୍ର।
ଶ୍ରୀ ପ୍ରଧାନ ଆହୁରି କହିଛନ୍, ଏବା ଦିନେ ସମ୍ବଲପୁର କୃଷି ମହାବିଦ୍ୟାଳୟର ଚାଷବାସ୍ତି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ନେଇକରି ନୂଆ ପାଠ୍ୟକ୍ରମ ବ୍ୟବସ୍ଥା କରବାର, ଚାଷୀମାନଙ୍କୁ ତାଲିମ, ଧାନ ସହିତ ଅଲଗା ଚାଷତି ଉତ୍ପାଦନ ବଢ଼ବାର, ଫସଲ ନୁକସାନ ରୋକବାର ବାଗି ଦିଗ୍କେ ପ୍ରାଧାନ୍ୟ ଦିଆଯିବା। ଏ ଅବସରରେ ଉପମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦିଓ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଏତା ଋତୁରୁ ଶ୍ରୀ ପ୍ରଧାନ କୁଲୁଣ୍ଡି ଶାରୀରିକ ଶିକ୍ଷା ସରକାରୀ ମହାବିଦ୍ୟାଳୟ ପରିଦର୍ଶନ କରିକରି କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ସେନ୍ତା କୁଚିଣ୍ଡାଠାରେ ଅସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ ଲୋକାର୍ପଣ ଓ ସ୍ଥାୟୀ କ୍ୟାମ୍ପସର ଭୂମିପୂଜନ କରିଛନ୍। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଇଲାକାନ ପାଖାପାଖି 34 କୋଟି ଟଙ୍କାର 23 ପ୍ରକଳ୍ପର ଉଦ୍ଘାଟନ ଆର 72 କୋଟି ଟଙ୍କାର 48 ପ୍ରକଳ୍ପର ଭୂମିପୂଜନ କରିଛନ୍। ଅପରେସନ୍ ସିନ୍ଦୁର ହେଉଛେ ଭାରତୀୟ ସେନାର ସାହସ ଆର ନାରୀ ସମ୍ମାନର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଅପରେସନ୍ ସିନ୍ଦୁର ଆଉ ଭାରତୀୟ ସେନାର ପରାକ୍ରମକେ ସମ୍ମାନ ଜନେକରି ମିଶନ ଶକ୍ତି ବିଭାଗ ତରଫ ଭୁବନେଶ୍ୱରଠାରେ ଆଜି ହୋଇଥିବାର ସିନ୍ଦୁର ଯାତ୍ରାତି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଏଇଟା କହିଛନ୍। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇକରି ସେନାର ଯବାନମାନଙ୍କର ବୀରତ୍ୱର ପ୍ରଶଂସା କରିଛନ୍। ସିନ୍ଦୁର ଯାତ୍ରା ଆଜି ଉପରବେଳା 5:30 ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକନୁ ବାହାରିକରି ରମାଦେବୀ ବିଶ୍ୱବିଦ୍ୟାଳୟ ତକ୍ ଯାଇଥିଲା। ଉତ୍ତରାଞ୍ଚଳ ରାଇସ୍ପୋର୍ଟ ଡିଭିଜନର ଜିଲ୍ଲାମାନଙ୍କୁ ନେଇକରି ଆଜି ସମ୍ବଲପୁରଠାରେ ଓଡ଼ିଶା ଭିଜନ 2036 ଆର୍ ବିକଶିତ ଭାରତ 2047 ଲାଗି ବିକଶିତ ଓଡ଼ିଶା ପରାମର୍ଶ କର୍ମଶାଳା ହୋଇଯାଇଛି। କାର୍ଯ୍ୟକ୍ରମଟି ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ଉତ୍ତରାଞ୍ଚଳ ରାଇସ୍ପୋ କମିଶନର ସଚିନ ରାମଚନ୍ଦ୍ର ଯାଦବ ଆର 9 ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ଥିଲେ। ସରକାରୀ ଅଧିକାରୀମାନଙ୍କ ସହିତ ଜନସାଧାରଣ, କର୍ପୋରେଟ୍ ହାଉସ୍ ପ୍ରତିନିଧିମାନେ ଭିଲ୍ ସାମିଲ ହୋଇକରି ବିକଶିତ ଓଡ଼ିଶାକେ ନେଇକରି ନିଜର ମତାମତ ଦେଇଥିଲେ। ଅପରେସନ୍ ସିନ୍ଦୁର ସଫଳତାର ଭାରତୀୟ ସେବାବାହିନୀର ପରାକ୍ରମର ସମ୍ମାନ ଜଣାବାର ଲାଗି ଆଜି ସମ୍ବଲପୁରଠାରେ ତିରଙ୍ଗା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇକରି ଅପରେସନ୍ ସିନ୍ଦୁର ଉତରୁ ଭାରତୀୟ ସୈନିକମାନଙ୍କର ପରାକାଷ୍ଠା ସାରା ପୃଥିବୀ ଦେଖିଛେ ଆଉ ଭାରତର ନୂଆ ପରିଚୟ ବନିଛେ ବୋଲି କହିଛନ୍। ଶୋଭାଯାତ୍ରାଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି, ସାମାଜିକ, ସାଂସ୍କୃତିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଉ ଜନସାଧାରଣ ଯୋଗ ଦେଇଥିଲେ। ଶୋଭାଯାତ୍ରା ସହରର ଜେଲ୍ ଛକନୁ ବାହାରି କରି ନେଲସନ୍ ମେଣ୍ଡେଲା ଛକ ତକ୍ ଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଏବା ସୋମବାର 19 ନୂଆ ଜାଗା ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରଠାରେ ଥିବାର ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟ ନ ହେବା। ଏଥିଲାଗି ଆଜି ଦିନ 11 ପଞ୍ଜୀକରଣ ମୂଲ ହୋଇଛି। ଆଗ୍ରହୀ ଲୋକେ ଜନଶୁଣାଣି ପୋର୍ଟାଲ jonashunani.odisha.gov.in ଆଉ ଜନଶୁଣାଣି ମୋବାଇଲ୍ ଆପ୍ଲିକେସନ୍ ଜରିଆ ପଞ୍ଜୀକରଣ କରିପାରିବେ। ଦେଶର ଭିନ୍ ଭିନ୍ ବିଶ୍ୱବିଦ୍ୟାଳୟ ତୁର୍କୀର ବିଶ୍ୱବିଦ୍ୟାଳୟମାନଙ୍କ ସାଙ୍ଗେ ହୋଇଥିବାର ସବୁ ବୁଝାମଣା ପତ୍ର ବାତିଲ କରିଦେଇଛନ୍। ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ ତୁର୍କୀ ସରକାରଙ୍କର ସବୁ ଶିକ୍ଷାନୁଷ୍ଠାନମାନଙ୍କ ସାଙ୍ଗେ ହୋଇଥିବାର ସବୁ ବୁଝାମଣା ପତ୍ରକେ ତୁର୍କୀ ବାତିଲ ଘୋଷଣା କରିଛି। ହାଇଦ୍ରାବାଦ ମୌଲାନା ଆଜାଦ ରାଷ୍ଟ୍ରୀୟ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟ ଭିଲ୍ ତୁର୍କୀର ୟୁନୁସ୍ ଏମର ପ୍ରତିଷ୍ଠାନ ସାଙ୍ଗେ ବୁଝାମଣା ପତ୍ର ବାତିଲ କରିଛି। ଇତାର ଆଗନୁ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଭିଲ୍ ବୁଝାମଣା ପତ୍ର ସବୁ ବାତିଲ କରିଛି। ଜାତୀୟ ସୁରକ୍ଷାକେ ନଜରଟି ରଖିକରି ନିଷ୍ପତ୍ତି ନିଆଯାଇଥିବାର ଜଣାପଡ଼ିଛି। ଅପରେସନ ସିନ୍ଦୁର ବେଲ୍କେ ପାକିସ୍ତାନକେ ତୁର୍କୀ ସମର୍ଥନ କରିଥିବାର କଥା ଜଣାପଡ଼ବାର ଉତରୁ ତୁର୍କୀର ସବୁ ଦରବାର ପର୍ଯ୍ୟଟନକେ ଭିଲ୍ ବୟକଟ କରାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ଉତରୁ ପାକିସ୍ତାନ ସମର୍ଥିତ ଆତଙ୍କବାଦକେ ନେଇକରି ଭାରତ ବିଶ୍ୱ ସମୁଦାୟ ଆଗରେ ତଥ୍ୟ ଉପସ୍ଥାପନ କରିବେ। ଏଥିଲାଗି ଭାରତର ସର୍ବଦଳୀୟ ପ୍ରତିନିଧି ଦଳ ଭିନ୍ ଭିନ୍ ଦେଶ ଯାଇକରି ପାକିସ୍ତାନର ଆତଙ୍କବାଦ ସମର୍ଥନକେ ନେଇକରି ଭାରତର ଆଭିମୁଖ୍ୟ ବାବଦେ ଜଣାବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ମିଶ୍ରିତ ଅର୍ଥନୀତି ମୂଲ କରବାର ଲାଗି ଭରପୁର ସୁଯୋଗ ରହିଛି। ଖଣିଜ ଉତ୍ପାଦନ ସଙ୍ଗେ ଏଥି ଗୁଣାତ୍ମକ ମାନ ବଢ଼ାଗଲେ ରାଜ୍ୟ ବହୁତଟେ ଶିଳ୍ପାୟନ ହୋଇପାରବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର କୃଷି ଶିକ୍ଷା ସଦନଠାରେ ଓଡ଼ିଶା ଖଣି ନିଗମ ଓଏମ୍ସିର 70 ନମ୍ବର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, 70 ବର୍ଷ ଆଗନୁ ମାତ୍ର 1 କୋଟି ଟଙ୍କାର କାରବାର କରିକରି ତାର ଯାତ୍ରା ମୂଲ କରିଥିବାର ଓଏମ୍ସି ଆଜି ଓଡ଼ିଶାର ବିକାଶର ସାରଥୀ ଆର୍ ଦେଶର ଅର୍ଥନୈତିକ ଅଭିବୃଦ୍ଧିର ବଡ଼ଟେ ଭୂମିକା ନେଇଛି। ରାଜ୍ୟ ଶିଳ୍ପ ତାଲିମ ବିଶ୍ୱସ୍ତରୀୟ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନା ଆଉ ଖଣି ଇଲାକାମାନଙ୍କେ ଆଇରନ୍ ପ୍ଲେଟ୍ ପ୍ଲାଣ୍ଟ ସ୍ଥାପନା କରବାରକେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍।
ୱାର୍ଲ୍ଡ କ୍ଲାସ୍ ଦକ୍ଷତା ତାଲିମ କେନ୍ଦ୍ର, ସେଥିରେ ବିଭିନ୍ନ ପ୍ରକାରର ଖଣି ଉତ୍ତୋଳନ ସହିତ ଶିଳ୍ପରେ ବି ସେମାନେ କେମିତି କାମରେ ଲାଗିପାରିବେ, ସେମାନଙ୍କୁ କିଭଳି ଭାବରେ ସ୍କିଲ୍ କରାଯାଇପାରିବ, ଦକ୍ଷତା ତାଲିମ କେନ୍ଦ୍ର ଯଦି କରାଯାଇପାରିବ ତାହେଲେ ନିଶ୍ଚିତ ଭାବରେ, ତ ଏଇଭଳି ଭାବରେ ଆମେ ଅନେକ କାମ କରିପାରିବା। ଏବଂ ମୁଁ ଭାବୁଛି ସବୁଠାରୁ ବଡ଼ କଥା ହେଲା ଓଡ଼ିଶାକୁ ଆମକୁ 2036ରେ ଆମେ ଆମର ସ୍ୱପ୍ନ ଦେଖିବା କଥା ଯେ କେମିତି ହେଇଥିବ, ତ ସେଥିପାଇଁ ଆମକୁ ନୂଆ ଭିଜନ ଆଉ ନୂଆ ସମୃଦ୍ଧ ଓଡ଼ିଶାରେ 36 କାର୍ଯ୍ୟକ୍ରମ ହେବ 36 ପାଇଁ 2036।
ଏ ଅବସରରେ ମୁଖ୍ୟମନ୍ତ୍ରୀ ବଡ଼ବିଲ୍ର ଟୁବନା ଲୁହାପଥର ଖଣି ଫେରଘା ମୂଲ କରିଛନ୍। କେନ୍ଦୁଝର ବଡ଼ବିଲ୍ ଆର୍ କୋଇଡ଼ା ଖଣି ଇଲାକାର 920 କିଲୋୱାଟ୍ ସୌରଶକ୍ତି ପ୍ରକଳ୍ପ, ତିରଙ୍ଗ ପାହାଡ଼ ଖଣି ଆର୍ ରେଙ୍ଗାଲବେଡ଼ାନ ଆର୍ଆଇ କଲୋନିକେ ବିଦ୍ୟୁତ୍ ଯୋଗାଣ ପ୍ରକଳ୍ପକେ ଭିଲ୍ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍। ଡେଙ୍ଗୁର କାରଣ ଆର୍ ନିରାକରଣ ବାବଦେ ଲୋକ ସଚେତନ କରବାର ଲାଗି ଆଜ୍ ପାଳନ ହେଉଛେ ଜାତୀୟ ଡେଙ୍ଗୁ ଦିବସ। ଡେଙ୍ଗୁ ଦିବସ ଲାଗି ବଛରର ବାର୍ତ୍ତା ରହିଛି, ଲୋକର ଜରିଆ ହିଁ ଡେଙ୍ଗୁ ନୁ ସୁରକ୍ଷିତ ରହିହେବା। ବିଶେଷଜ୍ଞମାନଙ୍କର କହିବାର ଅନୁସାରେ ପରିବେଶ ସଫା ରଖବାର ଆଉ ସବୁଦିନେ ମଶାରୀ ବ୍ୟବହାର କରିଲେ ଡେଙ୍ଗୁ ବାଗିର ମଶାବାହିତ ରୋଗନୁ ଦୂରେ ରହିହେବା। ଜର ସହିତ ମୁଡ଼ଦୁଖାର ବାନ୍ତି ହେବା, ମୁହଁ ଆର୍ ନାକୁ ରକତ ବାହାରବାର ସହିତ ଭୋକ ମରିଯିବାର ଆର୍ ପ୍ଲେଟ୍ଲେଟ୍ କମିଯିବାରଟା ହେଉଛେ ଡେଙ୍ଗୁର ଲକ୍ଷଣ। ଏତାର ଭିତରୁ କେନ୍ସି ଲକ୍ଷଣ ଦେଖାଦେଲେ ପରୀକ୍ଷା କରିନେବାରକେ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି। ଏ ଅବସରରେ ଆଜି ରାଜ୍ୟର ଭିନ୍ ଭିନ୍ ଜାଗାର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହନ ଜାତୀୟ ଡେଙ୍ଗୁ ଦିବସ ପାଲିତ ହୋଇଯାଇଛି। ବିପିଏମ୍ ରାଜେଶ କୁମାର ମହାପାତ୍ରଙ୍କ ସଭାପତିତ୍ୱ ହୋଇଥିବାର କାର୍ଯ୍ୟକ୍ରମଟି ସିଏସ୍ସି ଅଧ୍ୟକ୍ଷ ଡାକ୍ତର ମହେନ୍ଦ୍ର କୁମାର ସଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଡେଙ୍ଗୁ ରୋଗ ବାବଦେ ସଚେତନ କରିଥିଲେ। ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଡେଙ୍ଗୁ ଦିବସ ପାଲିତ ହୋଇଯାଇଛି। ଡେଙ୍ଗୁରୁ ରକ୍ଷା ପାଇବାର ଲାଗି ନିଜର ଇଲାକା ସଫା ସୁତୁରା ରଖବାରକେ ଅଧିକାରୀମାନେ ଲୋକଙ୍କୁ ସଚେତନ କରିଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ବରଗାଁ ପଞ୍ଚାୟତ ଡୁଲାବାଲି ଗାଁ ପୁଲିସ ଜନସମ୍ପର୍କ ଶିବିର ହୋଇଯାଇଛି। ଶିବିରଟି ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ ଯୋଗ ଦେଇକରି ଲୁକୁ ଗଞ୍ଜେଇ ଚାଷନୁ ଦୂରେ ରହିବାରକେ ପରାମର୍ଶ ଦେଇଛନ୍। ଏ ଅବସରରେ ଛୁଆମାନଙ୍କୁ ପଢ଼ା ବହି, ଖେଲନା, ମହିଳାମାନଙ୍କୁ ଘରକରା ସାମାନ ବଣ୍ଟା ଯାଇଥିଲା। ଶିବିରନ ଗାଁର ଲୋକର ଭିତରେ କ୍ରିକେଟ ଭଲିବଲ ପ୍ରତିଯୋଗିତା କରାଯାଇଥିଲା। ବଲାଙ୍ଗୀର ଜିଲ୍ଲା ଗର୍ଦ୍ଦମାର୍ଦ୍ଦନ ଚକରତାଣ୍ଡି ଆର୍ ଖୁରିପାଣି ଜଙ୍ଗଲନ ଦୁଇଟା ମାଓବାଦୀ କ୍ୟାମ୍ପକେ ପୁଲିସ ଠାପ୍ କରିଛି। ଗର୍ଦ୍ଦମାର୍ଦ୍ଦନ ଜଙ୍ଗଲନ ମାଓ ଗତିବିଧି ଥିବା ସୂଚନା ପାଇକରି ପୁଲିସର ଦୁଇଟା ଡିଭିଏଫ୍ ଟିମ୍ ଖାନତଲାସୀ କରିଥିଲେ। ମାଓ କ୍ୟାମ୍ପନୁ ବହୁତଟେ ମାଓ ଦରବାର ପୁଲିସ ଜବତ କରିଛି। ରାଜ୍ୟର କେତେଟା ଜାଗାନୁ ଆଜି ଜବର ଧୋକା ଗଡ଼ି ଆର୍ ବର୍ଷା ହୋଇଛି। ଭିନ୍ ଭିନ୍ ଜାଗାନ ଚଡ଼କ ମାରିକରି 6 ଜଣଙ୍କର ଜୀବନ ଯାଇଥିବାର ସୂଚନା ମିଳିଛି। ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆବା 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନ ଧୋକା ଗଡ଼ି ସାଙ୍ଗେ ହାଲକା ବର୍ଷା ହୋଇପାରେ। ଆଜି ରାଜ୍ୟର ସବୁନ ଜହତାତି ସମ୍ବଲପୁର ଆର୍ ସୁନ୍ଦରଗଡ଼ନ 41.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବାର ବେଳେ ପାଞ୍ଚ ସହରର ତାତି 40 ଡିଗ୍ରୀ ଉପରେ ରହିଥିଲା। ଶେଷ ମୁଖ୍ୟ ଖବର ଫେରିଖାଏ। ସମ୍ବଲପୁର ଚିପିଲମାଠାରେ 100 କୋଟି ଟଙ୍କା ଖର୍ଚ୍ଚାତି କରାଯିବା ମାଛ ଚାଷ ପ୍ରକଳ୍ପ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। କୁଚିଣ୍ଡା ଇଲାକାର ବିକାଶ ଲାଗି 100 କୋଟିରୁ ଅଧିକା ଟଙ୍କାର ପ୍ରକଳ୍ପର କଲେ ଶିଳାନ୍ୟାସ ଉଦ୍ଘାଟନ। ଅପରେସନ୍ ସିନ୍ଦୁର ହେଉଛି ଭାରତୀୟ ସେନାର ସାହସ ନାରୀ ସମ୍ମାନର ପ୍ରତୀକ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ଶିଳ୍ପ ତାଲିମ ଲାଗି ବିଶ୍ୱସ୍ତରୀୟ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରବାର୍କେ ଓଏଲ୍ସି ପ୍ରତିଷ୍ଠା ଦିବସ ଥି ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ। ଆଉ ଡେଙ୍ଗୁ ରୋଗ ବାବଦେ ଲୋକ ସଚେତନ କରବାର୍ ଲାଗି ଆଜ୍ ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।